ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଅଣବସର ତ୍ରୟୋଦଶୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ଘଣାଲାଗି ନୀତି ଅନୁଷ୍ଠିତ ହେବ। ସୁନାକୁଅରୁ ତିନିଗରା ଜଳ ଗତକାଲିଠାରୁ ଶୁଦ୍ଧସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଛି। ଘଣାଲାଗି ପରେ ସେହି ଖଳିକୁ ଶୁଦ୍ଧସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପଡ଼ିବ। ଏଥିସହ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିବେ। ଆଜି ମଧ୍ୟ ଭୋଗମଣ୍ଡପ ନୀତି ପରେ ଠାକୁରଙ୍କର ଖଳିନାଗି ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଏହି ଦର୍ଶନ ସୀମିତ ସମୟ ପାଇଁ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରଥଯାତ୍ରା ସମୟରେ ପୁରୀ ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଶ୍ରଦ୍ଧାଳୁଙ୍କର ସୁବିଧା ପାଇଁ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ। ସମସ୍ତ ଆଶୁ ଚିକିତ୍ସା କେନ୍ଦ୍ର ନିକଟରେ ଆପତ୍କାଳୀନ ସ୍ଥିତିର ମୁକାବିଲା ପାଇଁ ଆମ୍ବୁଲାନ୍ସ ମୁତୟନ କରାଯିବ। ରଥଯାତ୍ରା ସମୟରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି 400ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଆପତ୍କାଳୀନ ସ୍ଥିତିରେ ସେବା ଯୋଗାଇ ଦେବେ ବୋଲି ସୂଚନା ମିଳିଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନର ସୁପରିଚାଳନା ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଆସନ୍ତା 19 ତାରିଖରେ ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଏହି ବୈଠକ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା 20 ତାରିଖରୁ ଆରମ୍ଭ ହୋଇ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। କାତାରର ପୂର୍ବତନ ଅମିର ତଥା ଫାଦର ଅମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର 74 ବର୍ଷ ବୟସରେ ଗତକାଲି ପରଲୋକ ହୋଇଛି। ତାଙ୍କ ସମ୍ମାନାର୍ଥେ ଆଜି ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଦିନିକିଆ ଶୋକ ଦିବସ ପାଳନ ଅବସରରେ ତ୍ରିରଙ୍ଗାକୁ ଅର୍ଦ୍ଧନମିତ ରଖାଯିବ। ଦେଶବ୍ୟାପୀ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ। ଶେଖ୍ ହମଦ 1995 2013 ପର୍ଯ୍ୟନ୍ତ ଦୀର୍ଘ 18 ବର୍ଷ ଧରି କାତାରର ଶାସକ ଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବକ୍ଷମା ଯୋଜନା 2026 କାର୍ଯ୍ୟକାରୀ କରାଯାଇଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଦେଇଥିବା ସୂଚନା ଅନୁଯାୟୀ ଆୟକର ଆଇନ 1961 ଅଧୀନରେ ମାନ୍ୟତାପ୍ରାପ୍ତ ଭବିଷ୍ୟନିଧି ପାଣ୍ଠି ଚଳାଉଥିବା ପ୍ରତିଷ୍ଠାନଗୁଡ଼ିକୁ ନିଜର ସ୍ଥିତି ନିୟମିତ କରିବା ପାଇଁ ଏହାକୁ ଲାଗୁ କରାଯାଇଛି। ଏଥିପାଇଁ 6 ମାସର ସମୟସୀମା ଧାର୍ଯ୍ୟ ହୋଇଛି। ଗତମାସ 29 ତାରିଖରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେବେଠାରୁ 6 ମାସର ସମୟସୀମା ଧାର୍ଯ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିଛି। ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଭୁବନେଶ୍ୱରରେ ହେବାକୁ ଥିବା ଅଭିଯୋଗ ଶୁଣାଣିକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଶୁଣାଣିର ପରବର୍ତ୍ତୀ ତାରିଖ ଗଣମାଧ୍ୟମ ଜରିଆରେ ଅବଗତ କରାଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନାଗାଲାଣ୍ଡ ଅଗ୍ନିଶମ ଜରୁରୀକାଳୀନ ସେବାର 29 ଜଣ କର୍ମଚାରୀ ଓଡ଼ିଶାରେ 9 ମାସିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ କରିଛନ୍ତି। ଓଡ଼ିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ପ୍ରତିଷ୍ଠାନ ଓଡ୍ରାଫ୍ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉଦ୍ଯାପନୀ ସମାରୋହରେ ଯୋଗଦେଇ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଏପର୍ଯ୍ୟନ୍ତ ସମଗ୍ର ଦେଶରୁ 6,000ରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କୁ ଓଡ୍ରାଫ୍ ପକ୍ଷରୁ ତାଲିମ ପ୍ରଦାନ କରାଯାଇସାରିଛି। ନବରଙ୍ଗପୁର ଜିଲ୍ଲା ରାଇଘର କଣ୍ଡେଇ ମୁଖ୍ୟ ରାସ୍ତାର ଦେଓଭରାଣ୍ଡି ଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ 2 ଜଣ ନାବାଳକଙ୍କର ମୃତ୍ୟୁ ହୋଇଛି, ଅନ୍ୟ 3 ଜଣ ଆହତ ହୋଇଛନ୍ତି। ଗୋଟିଏ ମୋଟରସାଇକେଲକୁ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ 3 ବର୍ଷ ଓ 5 ବର୍ଷର 2 ନାବାଳକଙ୍କର ମୃତ୍ୟୁ ହୋଇଛି। ଟ୍ରକ୍କୁ ଜବତ କରାଯିବା ସହ ଦୁର୍ଘଟଣାର ତଦନ୍ତ ଜାରି ରହିଛି। ଚୀନ୍ର ଓଡ୍ରୋସ୍ଠାରେ ଅନୁଷ୍ଠିତ 23 ବର୍ଷରୁ କମ୍ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନ୍ସିପ୍ର 4x400 ମିଟର ରିଲେରେ ଭାରତୀୟ ଦଳକୁ ରୌପ୍ୟ ପଦକ ମିଳିଛି। ଭାରତୀୟ ଦଳରେ ଓଡ଼ିଶାର ଆସ୍ତିକ ପ୍ରଧାନ ସାମିଲ ଅଛନ୍ତି। ପୂର୍ବରୁ ଏହି ଭାରତୀୟ ଦଳ 4x400 ମିଟର ମିକ୍ସଡ୍ ରିଲେରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିଲେ। ଆସ୍ତିକଙ୍କର ଏହି ସଫଳତା ପାଇଁ ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ 50,000 ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ହେବା ଫଳରେ ତାପମାତ୍ରା ହ୍ରାସ ପାଇଥିଲେ ସୁଦ୍ଧା ଗରମ ଗୁଳୁଗୁଳି ଜାରି ରହିଛି। ଗତକାଲି ଅନେକ ସ୍ଥାନରେ ଆର୍ଦ୍ରତା ହାର 80 ଉପରେ ରହିଥିଲା। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ 6 ସୁଦ୍ଧା 610.75 ଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 2 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତିଷେଧ ସେକେଣ୍ଡରେ 38,038 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 53,109 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।